ओम शांति अमृत धारा कार्यक्रम श्रोता बंधु मानू नमस्कार एवं हार्दिक स्वागत जनाऊ पुराण शास्त्र आदि आम पूर्वज राम कृष्ण आदि आदि विषय जो कथा गुडा लिखि दिखाई आज भारतवासी तार प्रकृत आध्यात्मिक रहस्य को न जानिथिबारु कवि जो उपमा बा जो गायन जो काव्य रे लिखि दैछन्ति सेटा को आक्षरिक रूप से सत बोली भाव दैथिबारु आज आम समालोचनार पात्र अटु। देखंतु कृष्ण शब्दर अर्थ कौन, कृष्ण केबे आसीथिले, कृष्णंकर सतरे कौन जीवन चरित्र एमती थिला, जो कथा में भागवत पुराण शास्त्र रे पढ़ुचे कौन से यह सत कि आज चर्चा करिबा। से कृष्ण को विषय जो कथा में सब पढ़ुचे तार आध्यात्मिक रहस्य कौन, प्रकृत रे कृष्ण सतयुग रे सेठी प्रथम राजकुमार रूप आसीथिले ना द्वापर युग रे जन्म नहीं। आमे आज पर्यंत पुराण शास्त्र रे पढ़ीचे कृष्ण द्वापर युग रे जन्म नहीं, किंतु प्रजापिता ब्रह्मा कुमारी ईश्वरी विश्वविद्यालय रे आपण केबे आसंतु सुनिबे एठी कृष्ण को सत्ययुगर राजकुमार रूप रे वर्णन करा जाए। ताले कोटा सत सत्ययुग रे प्रथम राजकुमार रूप रे कृष्ण जन्म नहीं बा कृष्ण द्वापर युग रे जन्म नहीं, चिंता करियार विषय। कृष्ण को षोल कला संपूर्ण बोली कहा जाउची एवं राम को चौदह कला संपन्न बोली कहा जाए। कृष्ण को छोट बेलु ही लोक पूजा करि थांदी, झुलारे झुलै थांदी एवं बहुत श्रद्धारे भावनारे कृष्ण को निज कोल रे रखिके तांकर भक्ति करि थांदी। किंतु राम को हाथ रे देखंतु धनुषर देखि दिहेची, राम को मर्यादा पुरुषोत्तम रूप से गायन आम करूचे किंतु तांको बड़ हला परे लोक तांकर पूजा करि थांदी। तो कृष्ण षोल कला संपूर्ण, राम चौदह कला संपूर्ण। ताहले कृष्ण राम को पूर्वरु थिले ना परे आसिले, सत्ययुग परे ही त्रेता युग आसे एवं त्रेता युग रे ही रामचंद्र जन्म नहीं थिले एवं सत्ययुग रे समस्ते सूर्यवंशी थिले एवं त्रेता युग रे समस्ते चंद्रवंशी थिले, तेणु रामचंद्र आमे कहुचे। एवं रामायण पढ़िबे, रामायण रे वशिष्ठ गुरु राम को कृष्ण कथा वर्णना करथिबार व्याख्या रहिजी। ताहले कृष्ण प्रथम रे राम को पूर्वरु हेकी जाइछन्ती, तेणु से राम को कथा कृष्ण कथा राम को कहिबे हाँ ना, चिंता करिया विषय। कृष्ण राम को पूर्वरु हेकी जाइथिले एवं तांकर जीवन गाथा तांकर चरित्र विषय रे वशिष्ठ गुरु राम को शिक्षा देवा पई तांको कथा कहिथिबार वर्णना रहिछि। एवं राम को देखिबे आमे जेतेले कीर्तन्य करू रामंकर कृष्णंकर, आमे प्रथम रे कृष्ण कही था हरे कृष्ण 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 हरे हरे, तापरे आमे कहू हरे राम 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 हरे हरे। एवं कृष्णंकर जन्माष्टमी बोली आमे कही था। सत्ययुग रे जो सब देवी देवता थिले सेमाने संपूर्ण निर्विकारी थिले, सर्वगुण संपन्न षोल कला संपूर्ण थिले, तेणु निरोगी काया कांचन काया समस्त थिला, कौनसी कहारी अकाल मृत्यु हो नथिला, समस्ते दीर्घायु थिले, तेणु प्रत्येकंकर जीवन प्राय 150 वर्ष पाखापाखी आयु थिला। एवं सत्ययुगरे प्राय प्रत्येकंकर 8 जन्म हुए, सत्ययुगर आरंभ रु कृष्ण जन्म नहीं कि से 8 जन्म नहीं थांती एवं ता परे नवम जन्म जितल हुए सेटा रामंकर जन्म हुए, तेणु राम नवमी बोली आमे कही थाउ एवं कृष्ण जन्माष्टमी बोली कही थाउ। तो प्रकृत रे कृष्ण रामंक पूर्वरु थिले किंतु कृष्ण को ଆମ ପୁରାଣ ଶାସ୍ତ୍ରରେ ଦ୍ୱାପର ଯୁଗରେ ଦେଖି ଦିଆହେଇଛି। ଦ୍ୱାପର ଯୁଗରେ ଅନେକ ଧର୍ମାତ୍ମା ମାନେ ସଂସାରକୁ ଆସନ୍ତି, ଯେମିତି ଇବ୍ରାହିମ, ମହାତ୍ମା ବୁଦ୍ଧ, ଯୀଶୁଖ୍ରୀଷ୍ଟ, ମହାବୀର ଜୈନ ଆଦି ଆଦି ଅନେକ ଧର୍ମାତ୍ମା ସବୁ ଆସିକି ଦୁନିଆରେ ଅନେକ ଧର୍ମ ସବୁ ସ୍ଥାପନା କରନ୍ତି। ସତ୍ୟଯୁଗ ତ୍ରେତାଯୁଗକୁ ପ୍ରକୃତିରେ ସ୍ୱର୍ଗ ବୋଲି କୁହାଯାଏ, ଯେଉଁଠି ସମସ୍ତେ ଦେବୀ ଦେବତା ରୂପରେ ଚରିତ୍ରବାନ ଗୁଣବାନ ଥାନ୍ତି ଏବଂ ଏ ଭାରତବର୍ଷ ସେତେବେଳେ ଦେବଭୂମି ଥାଏ ଏବଂ ଭାରତବର୍ଷରେ ତ୍ରେତାର ଶେଷ ପର୍ଯ୍ୟନ୍ତ 33 କୋଟି ଲୋକ ସଂଖ୍ୟା ହୁଅନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ଆମେ 33 କୋଟି ଦେବୀ ଦେବତାମାନଙ୍କର ଗାୟନ କରୁଛେ, ପୂଜା କରୁଛେ। ଯେତେବେଳେ ସତ୍ୟଯୁଗ ବିତିଯାଏ, ତ୍ରେତାଯୁଗ ବିତିଯାଏ, ଦ୍ୱାପର ଯୁଗ ଆସେ, ଦ୍ୱାପର ଯୁଗରେ ସେହି ଦେବୀ ଦେବତାମାନେ ଭାରତବର୍ଷରେ ଯେଉଁ ଜନ୍ମ ନେଇଥିଲେ ସେମାନେ ପୁନର୍ଜନ୍ମ ନେଇ 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 ତାଙ୍କର ଧର୍ମ କର୍ମ ହରାଇ ବସନ୍ତି ଏବଂ ଯେତେବେଳେ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୁଅନ୍ତି ଅନେକ ଧର୍ମାତ୍ମା ଆସି ଭିନ୍ନ ଭିନ୍ନ ଧର୍ମ ପୁଣି ସ୍ଥାପନା କରନ୍ତି ଏବଂ ସେହି ଦେବୀ ଦେବତାମାନଙ୍କୁ ପୁଣି ହିନ୍ଦୁ ରୂପରେ ବ୍ୟାଖ୍ୟା କରିଦିଆଯାଏ। ତେଣୁ ଦ୍ୱାପର ଯୁଗରେ ପ୍ରକୃତିରେ କୃଷ୍ଣ ଆସିନଥିଲେ। ସତ୍ୟଯୁଗର ରାଜକୁମାର ଏବଂ କୃଷ୍ଣଙ୍କର ବିଷୟରେ ଯେଉଁ ବର୍ଣ୍ଣନା ରହିଛି କି ସେ ବସ୍ତ୍ର ହରଣ କରୁଥିଲେ, ଯେତେବେଳେ ଗୋପୀମାନେ ଦହି ଭାଣ୍ଡ ବା ଦୁଧ ଭାଣ୍ଡ ନେଇକି ମଥୁରାକୁ ଯାଉଥିଲେ, ଟେକା ଫୋପାଡ଼ିକି ସେହି ଦହି ଭାଣ୍ଡ ଗୁଡ଼ାକୁ ଭାଙ୍ଗି ପକାଉଥିଲେ ଆଦି ଆଦି, ଅନେକ କୋଠି ଯାଇକି ଲହୁଣୀ ଚୋରି କରୁଥିଲେ, ଯେଉଁ ଆଦି ଆଦି ବର୍ଣ୍ଣନା କରାହେଇଛି ପୁରାଣ ଶାସ୍ତ୍ରରେ, ପ୍ରକୃତରେ ଆଜି ବି ଦୁନିଆରେ ଦେଖନ୍ତୁ କୌଣସି ଜଣେ ବ୍ୟକ୍ତି ଯଦି ମା ଭଉଣୀଙ୍କର ଏମିତି ବସ୍ତ୍ର ହରଣ କରେ କି ଗାଧୁଥିବ ତା ବସ୍ତ୍ର ନେଇକି କୁଆଡ଼େ ପଳିଯାଏ, ତାକୁ ଲୋକ ପୂଜା କରିବେ ନା ତାକୁ ଗାଳି କରିବେ କୁହନ୍ତୁ? ଆପଣ ଚିନ୍ତା କରନ୍ତୁ ନିଜେ। ପ୍ରକୃତରେ ଆମେ ଯେଉଁଟା ତାଙ୍କର ଜୀବନ ଗାଥା ବୋଲି ଆମେ ବର୍ଣ୍ଣନା କରୁଛି, ଭଗବାନଙ୍କର ତାଙ୍କର ଲୀଳା ବୋଲି ବର୍ଣ୍ଣନା କରୁଛେ, ପ୍ରକୃତିରେ ଏଟା ତ ତାଙ୍କର ଗ୍ଲାନି ହୋଇଯାଉଛି। ଆମେ ତାଙ୍କୁ ମହିମା କରିବା ବଦଳରେ, ତାଙ୍କୁ ଗୁଣଗାନ କରିବା ବଦଳରେ ତାଙ୍କର ଅବଗୁଣ ଗାୟନ କରୁଛେ। ତ ଯେତେବେଳେ ଅନ୍ୟ ଧର୍ମର ଲୋକ ଏସବୁ କଥା ଶୁଣୁଛନ୍ତି, ତାଙ୍କ ମନରେ ହସ ହସିଛି, ଦେଖ ଯାହାକୁ ଭଗବାନଙ୍କର ଅବତାର ବୋଲି ହିନ୍ଦୁ ଧର୍ମରେ ମାନୁଛନ୍ତି ସେ ପୁଣି ଏମିତି ପ୍ରକାର ଲୀଳା କରିଯାଇଛନ୍ତି। କିନ୍ତୁ କୃଷ୍ଣ କିଏ, ତାଙ୍କର ବାସ୍ତବରେ ତାଙ୍କର ଜୀବନଗାଥା କ'ଣ, ଆଜି ଭାରତବାସୀ ନିଜେ ହିଁ ଭୁଲି ସାରିଛନ୍ତି। ତେଣୁ ଅନ୍ୟ ଧର୍ମବାଲା ବି ଜାଣିବେ ବା କିପରି? କୃଷ୍ଣ ଶବ୍ଦର ଅର୍ଥ ହେଉଛି, ସଂସ୍କୃତ ଶବ୍ଦରୁ ଆସିଛି, କର୍ଷ ଇତି ଇତି କୃଷ୍ଣ, ଯାହା ପାଖରେ ଆକର୍ଷଣ କରିବାର କ୍ଷମତା ରହିଛି ତାକୁ କୃଷ୍ଣ ବୋଲି କୁହାଯାଏ। ପ୍ରକୃତିରେ ପରମାତ୍ମା ଯିଏକି ଆମ ସବୁ ମନୁଷ୍ୟାତ୍ମାଙ୍କର ପରମ ପିତା ଅଟନ୍ତି, ସେ ସବୁଠୁ ଶ୍ରେଷ୍ଠ ଅଟନ୍ତି ଏବଂ ତାଙ୍କ ପାଖରେ ହିଁ ଆମ ସବୁ ଆତ୍ମାମାନଙ୍କୁ ଆକର୍ଷଣ କରିବାର କ୍ଷମତା ରହିଥିବାରୁ ତାଙ୍କୁ ବି କୃଷ୍ଣ କୁହାଯାଏ। କିନ୍ତୁ ଯେତେବେଳେ ସେ ପରମାତ୍ମା କୃଷ୍ଣଙ୍କ ଚରିତ୍ର ଦେବକୀ ନନ୍ଦନ ସତ୍ୟଯୁଗର ପ୍ରଥମ ରାଜକୁମାର କୃଷ୍ଣଙ୍କ ସହିତ ଯେତେବେଳେ ଲୋକ ମିକ୍ସ କରିଦିଅନ୍ତି ଏବଂ ସେଟାକୁ କାବ୍ୟ ରୂପରେ ବା ବିଭିନ୍ନ କଳା ରୂପରେ ବ୍ୟାଖ୍ୟା କରିଦିଆଯାଏ, ଲୋକ ତାର ଆଧ୍ୟାତ୍ମିକ ଅର୍ଥକୁ ଭୁଲିକି ପୁଣି ଆକ୍ଷରିକ ଶବ୍ଦକୁ ଧରି ସେ ଗାୟନ ବଦଳରେ ଗ୍ଲାନି କରି ଚାଲିଥାନ୍ତି। ଯେମିତି ବାଇବେଲରେ ଲେଖା ହେଇଛି, ଗଡ୍ କ୍ରିଏଟେଡ୍ ହ୍ୟୁମାନ୍ ବିଙ୍ଗ୍ ଇନ୍ ହିଜ୍ ଓନ୍ ଇମେଜ୍, ଭଗବାନ ମନୁଷ୍ୟକୁ ନିଜ ଅନୁରୂପ ବନେଇଲେ। ତେଣୁ ଧରାପୃଷ୍ଠକୁ ଯେତେବେଳେ ପରମାତ୍ମା ଅବତରଣ କରି ଆସନ୍ତି, ସେ ପତିତ ମଣିଷମାନଙ୍କୁ ପୂଜ୍ୟ ଦେବୀ ଦେବତା ବନେଇ ଦେଇଥାନ୍ତି। ଏବଂ ଇଏ ରାମ କୃଷ୍ଣ ଆଦି ଆଦି ସେ ପୂଜ୍ୟ ଦେବୀ ଦେବତା, ଯେମିତି ଗୋଟିଏ ପୁଅ ପାଠ ପଢ଼ିକି ତା ବାପା ଭଳିଆ ଯେତେବେଳେ ଆଇଏଏସ୍ ଅଫିସର ହେଇଯାଏ, ଲୋକ ତାକୁ ବି ଆଇଏଏସ୍ ଅଫିସର କୁହନ୍ତି। କିନ୍ତୁ ପୁଅଟା ନିଜେ ଯେତେ ପାଠ ପଢ଼ିଲେ ବି ଯାହା ହେଲେ ବି ନିଜ ବାପା ହେଇପାରିବ କି? ଚିନ୍ତା କରନ୍ତୁ, ଜଣେ ପୁଅ ଯାହା ବି ପାଠ ପଢୁ, ଯାହା ବି ଯୋଗ୍ୟତା ଆସୁ, ତା ବାପା ଭଳିଆ ବି ଯୋଗ୍ୟତା ତା ପାଖରେ ଆସିଯାଏ, ତାହେଲେ ବି ସେ ନିଜ ବାପା ତ ହେଇପାରିବନି ନା, ତା ବାପା ଭଳିଆ ହେଇପାରିବ। ସେମିତି ପରମାତ୍ମା ଆମକୁ ଯେତେବେଳେ ତାଙ୍କ ନିଜ ଗୁଣ ଜ୍ଞାନ ଶକ୍ତି ଦ୍ୱାରା ଆମ ସମସ୍ତଙ୍କୁ ସମ୍ପନ୍ନ କରିଦିଅନ୍ତି, ଆମେ ସବୁ ଦେବାତ୍ମା ହେଇଯାଉ। ଏବଂ ଦେବାତ୍ମା ମାନଙ୍କୁ ଭଗବାନ ଭଗବତୀ ବୋଲିକି ଶାସ୍ତ୍ରରେ ବ୍ୟାଖ୍ୟା ଯେତେବେଳେ କରିଦିଆଯାଏ, ପରମାତ୍ମା ଯାହାକୁ ଭଗବାନ କୁହାଯାଏ, ତାଙ୍କ ସହିତ ପୁଣି ଲୋକ ମିଶେଇ ଦିଅନ୍ତି ଏବଂ ସବୁ ଗୋଳମାଳ ହେଇଯାଏ। ତେଣୁ ରାମ ଏବଂ କୃଷ୍ଣ ଏମାନେ ସବୁ ଦେବାତ୍ମା, ଏମାନେ ସବୁ ସତ୍ୟଯୁଗ ତ୍ରେତାଯୁଗରେ ଜନ୍ମ ହୋଇକି ଶ୍ରେଷ୍ଠ ଚରିତ୍ର ତାଙ୍କ ଶ୍ରେଷ୍ଠ ଏହି ସଂସାରରେ ଅଭିନୟ କରି ଯାଇଛନ୍ତି। କିନ୍ତୁ ତାଙ୍କୁ ଭଗବାନ କହିବା ବାସ୍ତବରେ ଠିକ୍ ହେବନି। ଭଗବାନ ବା ପରମାତ୍ମା ସେ ତ ଦେବତାମାନଙ୍କର ବି ଈଶ୍ୱର ଅଟନ୍ତି, ସେ ହେଉଛନ୍ତି ସର୍ବେଶ୍ୱର, ସେ ହେଉଛନ୍ତି ଶିବ, ଯାହାଙ୍କ ବିଷୟରେ ଶିବ ପରମାତ୍ମା ନମ କୁହାଯାଏ। ବାକି ରାମ ଦେବାୟ ନମ, କୃଷ୍ଣ ଦେବାୟ ନମ, ବିଷ୍ଣୁ ଦେବାୟ ନମ ଆଦି ଆଦି ଆମେ ଶୁଣୁଛେ। ପରମାତ୍ମା ପ୍ରକୃତରେ ଶିବ, ଯିଏ ଜ୍ୟୋତିସ୍ୱରୂପ ଅଟନ୍ତି, ନିରାକାର ଅଟନ୍ତି, ସବୁ ଆତ୍ମାମାନଙ୍କର ସେ ଆଶ୍ରୟସ୍ଥଳ, ବିନ୍ଦୁଶ୍ରୟ ତାଙ୍କୁ କୁହାଯାଏ, ଧ୍ୟାନର ଆଧାର, ଧ୍ୟାନାଧାର କୁହାଯାଏ। ସେ ପରମାତ୍ମା ଯେତେବେଳେ ଧରାପୃଷ୍ଠକୁ ଆସନ୍ତି, ତାଙ୍କର ଯେଉଁ ଦିବ୍ୟ କର୍ତ୍ତବ୍ୟ ଚାଲେ, ସେହି ଦିବ୍ୟ କର୍ତ୍ତବ୍ୟକୁ କାବ୍ୟ ରୂପରେ ବର୍ଣ୍ଣନା କରିକି ସତ୍ୟଯୁଗର ପ୍ରିନ୍ସ ବା ରାଜକୁମାର ଦେବକୀ ନନ୍ଦନ କୃଷ୍ଣଙ୍କ ସହିତ ଯେତେବେଳେ ଉଭୟଙ୍କର ଚରିତ୍ରକୁ ମିକ୍ସ କରି ଦିଆଯାଏ, ତାପରେ ଏସବୁ ଗୋଳମାଳ ହୋଇଯାଏ। ଲୋକ ସେହି ଆଧ୍ୟାତ୍ମିକ ରହସ୍ୟକୁ ଆଜି ନ ବୁଝିକି କୃଷ୍ଣଙ୍କ ବିଷୟରେ ଏସବୁ ଜିନିଷ ଯେଉଁ ବ୍ୟାଖ୍ୟା କରିଛନ୍ତି, ତାହେଲେ ଆମେ ଦେଖିବା ତାର ଆଧ୍ୟାତ୍ମିକ ରହସ୍ୟ କ'ଣ। ଭାଗବତରେ କି ଗୋପୀମାନେ ଯେତେବେଳେ ଗାଧୋଉଥିଲେ, ସେତେବେଳେ ସେ ସବୁ ତାଙ୍କର ବସ୍ତ୍ର ସବୁ ନଈକୂଳରୁ ସବୁ କଦମ ଗଛ ଉପରକୁ ଉଡ଼େଇ ନେଇଥିଲେ ଏବଂ ବସ୍ତ୍ରହରଣ କରିକି କଦମ ଗଛ ଉପରେ ସବୁ କୃଷ୍ଣ ସବୁ ତାମସା ଦେଖୁଥିଲେ। ଯେଉଁ ପ୍ରକାର ବ୍ୟାଖ୍ୟା ରହିଛି ଆପଣମାନେ ସବୁ ପଢ଼ିଛନ୍ତି, ଜାଣିଛନ୍ତି, ତାର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ କ'ଣ? ସତରେ କ'ଣ ଯାହାକୁ ଆମେ ଭଗବାନ କହୁଛେ ବା ଭଗବାନଙ୍କର ଅବତାର କହୁଛେ, ଦେବାତ୍ମା ବି କହୁଛେ, ସେ କ'ଣ ଏମିତି କର୍ତ୍ତବ୍ୟ କରିବ କି? ଗୋପ ବା ଗୋପୀ ଶବ୍ଦର ଅର୍ଥ କ'ଣ? ଗୋପୀ ଶବ୍ଦର ଅର୍ଥ, ଗୋପ ଶବ୍ଦର ଅର୍ଥ ବାସ୍ତବରେ ସଂସ୍କୃତର ଦୁଇଟା ଶବ୍ଦରୁ ଆସିଛି, ଗୋ ଶବ୍ଦ ରୂପ, ପ ଧାତୁ ରୂପ। ଗୋ ଶବ୍ଦର ଅର୍ଥ ହେଉଛି ଇନ୍ଦ୍ରିୟ ଏବଂ ପ ଶବ୍ଦର ଅର୍ଥ ହେଉଛି ପାନ କରିବା। ଯିଏ ନିଜର ଇନ୍ଦ୍ରିୟକୁ ପାନ କରିଦିଏ ସେ ହେଉଛି ବାସ୍ତବରେ ଗୋପ ବା ଗୋପୀ। ତାର ଅର୍ଥ କ'ଣ? ଯେତେବେଳେ ଆମେ ପରମାତ୍ମାଙ୍କୁ ଚିହ୍ନୁ, ଜାଣୁ, ତାଙ୍କ ସହିତ ଆମର ମନବୁଦ୍ଧିକୁ ଏକାଗ୍ର କରୁ, ତାଙ୍କ ସହିତ ଯୋଗ ଲଗାଉ, ଆମର ସବୁ କର୍ମେନ୍ଦ୍ରିୟ ଶୀତଳ ହୋଇଯାଏ। ଆପଣ ଶ୍ରୀମଦ୍ ଭଗବତ ଗୀତାରେ ପଢ଼ିଥିବେ, ଶୁଣିଥିବେ କି ଯିଏ ଯୋଗୀ ବହୁତ ତାର ଅଙ୍ଗ ଅଙ୍ଗ ସବୁ ଶୀତଳ ହୋଇଯାଏ, ତାର କାୟା ଶୀତଳ ହୋଇଯାଏ, କର୍ମେନ୍ଦ୍ରିୟ ସବୁ ଶୀତଳ ହୋଇଯାଏ, ଯୋଗୀର ଏହିସବୁ ଲକ୍ଷଣ ବୋଲିକି ବ୍ୟାଖ୍ୟା ରହିଛି। ତେଣୁ ଯିଏ ପରମାତ୍ମାକୁ ଚିହ୍ନେ, ଜାଣେ ଏବଂ ପରମାତ୍ମାଙ୍କଠି ମନବୁଦ୍ଧିକୁ ସମର୍ପଣ କରେ, ଏକାଗ୍ର କରେ, ସେ ତାର କର୍ମେନ୍ଦ୍ରିୟକୁ ପାନ କରିଦିଏ, ଅର୍ଥାତ୍ କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରିନିଏ। ଗୋ ଶବ୍ଦର ଆଉ ଗୋଟିଏ ଅର୍ଥ ରହିଛି, ଗୋ ଶବ୍ଦର ଅର୍ଥ ହେଉଛି ଜ୍ଞାନ। ଯିଏ ନିତ୍ୟ ପରମାତ୍ମାଙ୍କଠୁ ଜ୍ଞାନ ପାନ କରେ ସେ ହେଉଛି ବାସ୍ତବରେ ଗୋପ ବା ଗୋପୀ, ଯାହାକୁ ଦୁନିଆର ଲୋକଲାଜର ଚିନ୍ତା ନାହିଁ। ଯିଏ ସକାଳୁ ସକାଳୁ ଉଠିକି ସେ ପରମାତ୍ମାଙ୍କର ଜ୍ଞାନ ମୁରଲୀ ଶୁଣିବା ପାଇଁ ସଦା ବ୍ୟାକୁଳ ରହେ, ବାକି ଦୁନିଆର ସବୁକିଛି ଭୁଲିକି ଜ୍ଞାନ ମୁରଲୀ ଶୁଣିବା ପାଇଁ ଯିଏ ସକାଳୁ ସକାଳୁ ଦୌଡ଼ିଥାଏ ତାକୁ ହିଁ ଗୋପ ବା ଗୋପୀ କୁହାଯାଏ। ତ ଯେତେବେଳେ ପରମାତ୍ମା ଧରାପୃଷ୍ଠକୁ ଆସନ୍ତି, ଯିଏ ଆମ ସବୁ ଆତ୍ମାମାନଙ୍କର ଆକର୍ଷଣର କେନ୍ଦ୍ର ଅଟନ୍ତି, ସବୁ ଆତ୍ମାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରନ୍ତି, ସେ ଯେତେବେଳେ ଜ୍ଞାନ ମୁରଲୀ ଶୁଣାନ୍ତି, ଆମେ ସବୁ ଆତ୍ମା ଏ ଧରାପୃଷ୍ଠରେ ଭବସାଗରରେ ଡୁବେଇ ହେଉଥାଉ। ଆମେ ସମସ୍ତେ ଏହି ସଂସାରକୁ ଗୋଟିଏ ଭବସାଗର ବୋଲି କୁହାଯାଏ। ଏ ଭବସାଗରରେ ଆମେ ସବୁ ବୁଡ଼ି ମରୁଛେ। ଏମିତି ସମୟରେ ଭଗବାନ ଆସିକି ଆମମାନଙ୍କୁ ଏଠୁ ଉଦ୍ଧାର କରନ୍ତି ଏବଂ କ'ଣ କରନ୍ତି, ସେ କୁହନ୍ତି, ହେ ମୋର ସନ୍ତାନମାନେ, ତମେ ନିଜକୁ ଯେଉଁ ଦେହ ବୋଲି ମନେ କରୁଛ, ବାସ୍ତବରେ ଏ ଦେହ ଅଭିମାନ ବା ଦେହ ଭାନ ଫଳରେ ହିଁ ତୁମେମାନେ ସବୁ ଏମିତି ପତିତ ହୋଇଯାଇଛ। ଦେହ ତ ବାସ୍ତବରେ ଗୋଟେ ବସ୍ତ୍ର ଅଟେ, ତମେ ସମସ୍ତେ ଜଣେ ଜଣେ ଆତ୍ମା ଅଟ ଏବଂ ତୁମେ ଦେହଭାନ ବା ଦେହ ଅଭିମାନରେ ଆସିକି ଆଜି ତୁମର ଏଇ ଦୁରାବସ୍ଥା ହୋଇଯାଇଛି, ତୁମେ ସବୁ ପତିତ ହୋଇଯାଇଛ। ସେ ଦେହଭାନ ରୂପୀ ବସ୍ତ୍ର ମୋତେ ଦେଇଦିଅ, ମୁଁ ତୁମକୁ ଏ ଭବସାଗରରୁ ମୁକ୍ତ କରିଦେବି। ମୋ ମୁକ୍ତେଶ୍ୱର ସର୍ବ ପାପ ହରହର ଆସିଛି, ଏ ଭବସାଗର ତୁମକୁ ଉଦ୍ଧାର କରିନେବି। ତେଣୁ ଭଗବାନ, ଆମେ ସବୁ ନିଜକୁ ଯେଉଁ ଦେହ ବୋଲି ଭାବୁଥିଲେ ସେ ଦେହ ଅଭିମାନ ବା ଦେହ ଅହଙ୍କାର ରୂପୀ ବସ୍ତ୍ରକୁ ହରଣ କରିନିଅନ୍ତି ଏବଂ ଆମମାନଙ୍କୁ ଏହି ସଂସାର ରୂପୀ ଯେଉଁ ବୃକ୍ଷ ଅଟେ, ଯାହାକୁ କଳ୍ପ ବୃକ୍ଷ ରୂପରେ ଗୀତାରେ ବର୍ଣ୍ଣନା ରହିଛି, ସେ ସମ୍ପୂର୍ଣ୍ଣ ଏହି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଆମ ସମସ୍ତଙ୍କୁ ଦିଅନ୍ତି। ସେଟାକୁ ଚିତ୍ରକାର ଗୋଟେ କଦମ ବୃକ୍ଷ ରୂପରେ ଚିତ୍ରିତ କରିଦେଇଛି ଏବଂ ଏ ଭବସାଗରକୁ ଦେଖାଇବା ପାଇଁ ପାଣି ଦେଖାଇଦେଇଛି ଏବଂ ଗୋପୀମାନଙ୍କୁ ସେଠି ଉଲଗ୍ନ ହୋଇକି ଗାଧୋଉଥିବାର ଦେଖାଇଦେଇଛି ଏବଂ କୃଷ୍ଣ କଦମ ଗଛରେ ବସିଛନ୍ତି, ସମସ୍ତଙ୍କର ବସ୍ତ୍ର ହରଣ କରିନେଇଛି ଦେଖିଛନ୍ତି। ତାର ପ୍ରକୃତ ତାତ୍ପର୍ଯ୍ୟ ହେଲା କି ଭଗବାନ ଯେତେବେଳେ ଧରାପୃଷ୍ଠକୁ ଆସନ୍ତି, ଆମମାନଙ୍କୁ ଏ ସୃଷ୍ଟି ରୂପୀ ବୃକ୍ଷ ବା କଳ୍ପ ବୃକ୍ଷର ଜ୍ଞାନ ଦେଇକି ଏ ଭବସାଗରରେ ଆମେ ସବୁ ଆତ୍ମାମାନେ ଯେଉଁ ଦେହ ଅଭିମାନ ବଶବର୍ତ୍ତୀ ହୋଇକି ଏଠି ଉବେଇ ଡୁବେଇ ହେଉଛେ, ଦୁଃଖ ଦର୍ଦ୍ଦରେ ଆମେ ସଢୁଛେ, ଭଗବାନ ଆମର ଦେହଭାନ ରୂପୀ ବସ୍ତ୍ରକୁ ହରଣ କରିନେଇକି ଆମମାନଙ୍କୁ ଆତ୍ମ ଅଭିମାନୀ କରିଦିଅନ୍ତି ଏବଂ ଏ ଭବସାଗରରୁ ଉଦ୍ଧାର କରିଦିଅନ୍ତି। ସେହି କଥାକୁ କାବ୍ୟକାର ବା କଥାକାର ବା ଚିତ୍ରକାର ବ୍ୟାଖ୍ୟା କରିବା ପାଇଁ ସେମିତି ଦେଖାଇ ଦେଇଛନ୍ତି, କିନ୍ତୁ ଲୋକ ତାର ଆଧ୍ୟାତ୍ମିକ ଅର୍ଥ ତ ବୁଝୁନାହାନ୍ତି ଏବଂ ସତ୍ୟଯୁଗର ଯେଉଁ ପ୍ରଥମ ରାଜକୁମାର ରୂପରେ କୃଷ୍ଣ ଆସିଥିଲେ, ତାଙ୍କର ଜୀବନ ଚରିତ୍ର ସହିତ ପରମାତ୍ମାଙ୍କର ଦିବ୍ୟ କର୍ତ୍ତବ୍ୟକୁ ଯେତେବେଳେ ମିଶାଇଦେଲେ ଏବଂ କୃଷ୍ଣ ଏମିତି କର୍ତ୍ତବ୍ୟ କରୁଥିଲେ, ତାହେଲେ ସେଟା ଗାୟନ ବଦଳରେ ତାଙ୍କ ମହିମା ବଦଳରେ ଆଜି ଗ୍ଲାନି ହୋଇଯାଇଛି। ଆମେ ଭାବନାବଶତଃ କୃଷ୍ଣଙ୍କ ବିଷୟରେ ଏ କଥା ଚିନ୍ତା କରୁନୁ, କିନ୍ତୁ ଯେତେବେଳେ ଅନ୍ୟ ଧର୍ମର ଲୋକ ସବୁ ଶୁଣୁଛନ୍ତି, ଆଚ୍ଛା ଏମାନଙ୍କ ଭଗବାନ ଏମିତି ବସ୍ତ୍ର ହରଣ କରୁଥିଲେ, ଏମିତି କରୁଥିଲେ, ତାଙ୍କ ମନ ଭିତରେ ଯେଉଁ କୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ହେବା ବଦଳରେ ତାଙ୍କ ପ୍ରତି ଘୃଣାଭାବ ଜାଗ୍ରତ ହେଉଛି, ସେମାନେ କେମିତି କୃଷ୍ଣଙ୍କୁ ଭଗବାନ ମାନିବେ କୁହନ୍ତୁ। ତ ପ୍ରକୃତରେ କୃଷ୍ଣ ତ ସତ୍ୟଯୁଗର ରାଜକୁମାର, ସେ ଦେବାତ୍ମା ଅଟନ୍ତି, ସେ ଏମିତି କର୍ତ୍ତବ୍ୟ ବି କରିବେ କେମିତି। ପରମାତ୍ମା ଯେଉଁ ଅଲୌକିକ ଦିବ୍ୟ କର୍ତ୍ତବ୍ୟ ଦୁନିଆରେ ବର୍ତ୍ତମାନ ସଙ୍ଗମ ଯୁଗରେ ଆସିକି କରୁଛନ୍ତି, ସେ ମହାନ କର୍ତ୍ତବ୍ୟକୁ କୃଷ୍ଣଙ୍କ ଚରିତ୍ର ସହିତ ମିଶାଇ ଦେଇକି କୃଷ୍ଣ ଏମିତି କରୁଥିଲେ ବୋଲି ଯେତେବେଳେ ସ୍ଥୂଳ ରୂପରେ ବ୍ୟାଖ୍ୟା କରିଦିଆ ହେଉଛି, ଯାହାର ବୁଦ୍ଧି ମୋଟା ସେ ଏ କଥାଗୁଡ଼ା ବୁଝିପାରୁନି। ପ୍ରକୃତର ଆଧ୍ୟାତ୍ମିକ ରହସ୍ୟ ହେଲା କି ସ୍ୱୟଂ ପରମାତ୍ମା ଆମ ଗୋପଗୋପୀମାନଙ୍କୁ ଭବସାଗରରୁ ଉଦ୍ଧାର କରିବା ପାଇଁ ଆମ ଦେହରୂପୀ ବସ୍ତ୍ର ହରଣ କରୁଛନ୍ତି। କୃଷ୍ଣ ସତ୍ୟଯୁଗରେ ଯେତେବେଳେ ଆସନ୍ତି, ସେତେବେଳେ ଏ ସଂସାରକୁ ସ୍ୱର୍ଗ କୁହାଯାଏ। ସେଠି କାହାକୁ ଜ୍ଞାନ ଶୁଣିବା ଦରକାର ନାହିଁ, ବି କାହାର ଜୀବନ ଏମିତି ଭବସାଗରରେ କିଏ ୱେଟ ୱେ ହେଉନଥାଏ, ବା କାହାକୁ ଉଦ୍ଧାର କରିବାର ବି କିଛି ଆବଶ୍ୟକତା ନାହିଁ। ତେଣୁ କୃଷ୍ଣଙ୍କ ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏବଂ କୃଷ୍ଣଙ୍କୁ ଯେମିତି ପ୍ରକାର ଦେଖି ଦିଆହେଇଛି ଯେ କୃଷ୍ଣ ସକାଳୁ ସକାଳୁ ଉଠିକି ଗାଈ ଚରେଇ ଯାଉଥିଲେ, ଆପଣ ଚିନ୍ତା କରନ୍ତୁ, ଯିଏ ଭବିଷ୍ୟତରେ ବିଶ୍ୱର ମହାରାଜନ ହେଉଛନ୍ତି, ଯିଏ ଜଣେ ରାଜକୁମାର ସକାଳୁ ଉଠିକି ଆଉ କିଛି କାମଧନ୍ଦା ନାହିଁ, ଯେ ଗାଈ ନେଇକି ଜଙ୍ଗଲକୁ ଚରେଇ ଯିବେ, ଚିନ୍ତା କରନ୍ତୁ। ପ୍ରକୃତରେ କୃଷ୍ଣ ସତରେ ଏମିତି ଗୋଟେ ଗାଈ ଚରେଇବା ବାଲା ଗୋଟେ, ଏମିତି ତାଙ୍କର ଯୋଉ ଗୌଡ଼ ଉପରେ ଚରିତ୍ର ବ୍ୟାଖ୍ୟା କରି ଦିଆହେଇଛି ସେୟା ନଥିଲା। କୃଷ୍ଣ ତ ସତଯୁଗର ରାଜକୁମାର, ସେ ବା ଏସବୁ କର୍ତ୍ତବ୍ୟ କରିବେ କେମିତି? ପରମାତ୍ମା ବାସ୍ତବରେ ଯେତେବେଳେ ଧରାପୃଷ୍ଠକୁ ଆସନ୍ତି, ମା ଭଉଣୀମାନେ ଯେଉଁ ସଂସାରରେ ସବୁଠୁ ଅବହେଳିତ ହୋଇକି ରହିଥାନ୍ତି, ସେମାନଙ୍କର ପାଳନା କରନ୍ତି। ତାଙ୍କୁ ହିଁ ଆଧ୍ୟାତ୍ମିକ ଜ୍ଞାନରୂପୀ ଘାସ ଦେଇକି ତାଙ୍କ ଜୀବନରେ ଆଧ୍ୟାତ୍ମିକତାର ସଞ୍ଚାର କରନ୍ତି ଏବଂ ସେମାନଙ୍କୁ ଉଚ୍ଚ ବନେଇକି ଶିବ ଶକ୍ତି ରୂପରେ ସେମାନଙ୍କୁ ବିଶ୍ୱ ସମ୍ମୁଖରେ ଆଦର୍ଶ ରୂପରେ ଛିଡ଼ା କରିଦିଅନ୍ତି ଏବଂ ତାଙ୍କ ଦ୍ୱାରା ହିଁ ସମଗ୍ର ବିଶ୍ୱର ପରିବର୍ତ୍ତନ କରିଦିଅନ୍ତି। ତେଣୁ ପ୍ରକୃତ ଆଧ୍ୟାତ୍ମିକ ବିଷୟର ଜ୍ଞାନ ହେବା ଦରକାର, ତାହେଲେ ଯାଇକି ସମାଜରେ ପରିବର୍ତ୍ତନ ହେବା ସମ୍ଭବ ଅଟେ। ବୁଝିଲା ନା ନାହିଁ? ଆଚ୍ଛା।